आकाशवाणी संबलपुर आंचलिक खबर पढ़ुछन तापस रंजन साहू जुहार पहला मुखिया खबर प्रधानमंत्री नरेंद्र मोदी एवका 71,000 नुएत का जवान पिला टुकेल को बाटपे नियुक्ति पत्र झारसुगुड़ा नु इंडस्ट्रियल टाउनशिप बनाबल लगी केन्द्र सरकार को प्रस्ताव दले मुख्यमंत्री संबलपुर पाणीपाग केन्द्र ठाने डॉपलर राडार बसाबार प्रक्रिया शुभारंभ कले राजस्व मंत्री मुख्यमंत्री जन अभियोग शुणाणी एवका रहबा बंद और लघुचाप बोले राज्य केतेटा जिला नु लागी रहिछे वर्षा खबर प्रधानमंत्री नरेंद्र मोदी आबाकाल केन्द्र सरकार भिन्न भिन्न विभाग थी 71,000 नु एतका नुआकर निजुक्ति पाइथिबार जुआन पिला टुकेल मानकु आभासी जरिए निजुक्ति पत्र बांटबे इतार सहते प्रधानमंत्री नवनिजुक्त मानकु संबोधन करबे देशर 45 जगान निजुक्ति मेला हेबा नुआकर निजुक्ति पाइथिबार जुआन पिला टुकेल माने केन्द्र गृह उच्चशिक्षा स्वास्थ्य और परिवार कल्याण बागीर विभाग थी निजुक्ति पाइबे विकसित भारत गठन दिगे ओडिशा गुटे संभावना राज्य बोली मुख्यमंत्री मोहन चरण माझी कहिछन्। मुख्यमंत्री तांकर दिल्ली और राजस्थान गस्तर 4 नंबर दिने आज प्रधानमंत्री और मंत्रिमंडल वरिष्ठ सदस्य मानकु भेटिकरी भुवनेश्वर ठाने हेबार के थिबा प्रवासी भारतीय दिवस और उत्कर्ष ओडिशा मेक इन ओडिशा कनक्लेव थी जोग देबार लगी न्यूता देथिले। मुख्यमंत्री श्री माझी अवसर केन्द्र सरकार भिन्न भिन्न प्रस्ताव उपस्थापन कर राज्य शिल्प के तहकबार लगी झारसुगुड़ा जिला नो इंडस्ट्रियल टाउनशिप स्थापना सहरीकरण लगी नुआ रूपरेख तैयारी दक्षिण आउ पश्चिम ओडिशार अर्थनैतिक अभिवृद्धि जल जीवन मिशन अधीन थी पानी जल जोगान लगी भिन्न भिन्न प्रकल्प बागीर भिन्न भिन्न प्रस्ताव मुख्यमंत्री श्री माझी केन्द्र के गणमाध्यम के सूचना देकर मुख्यमंत्री
आसी जो थे कि रोड सेक्टर 20,000 कोटी टंका रु अधिक टंका मध्य अनुमोदन होई सेगुड़ी वर्तमान कार्यक्रम आरंभ होउची ता सहित मध्य रेल क्षेत्र में मध्य ए वर्ष ऐतिहासिक ए क्षेत्र में मध्य 20,000 कोटी रु अधिक टंका एवं 8 प्रोजेक्ट को अनुमोदन प्रदान करिसंती जाकि ओडिशा इतिहास रे ये सर्वाधिक अर्थ ओडिशा को प्रदान करिसंती।
ओडिशा के विकसित राज्य बनाबल लगी गणतंत्र चार नंबर स्तंभ गुरुत्वपूर्ण भूमिका रही है केन्द्र शिक्षामंत्री धर्मेन्द्र प्रधान भुवनेश्वर ठाने आज होइथिबार ओडिशा सांबादिक यूनियन 53 नंबर प्रतिष्ठा दिवस जोग देकर श्री प्रधान सांबादिक सुरक्षा सम्मान लगी राज्य सरकार सांबादिक सुरक्षा अधिनियम आनबे कार्यक्रम थी पूर्त आईन अबकारी मंत्री पृथ्वीराज हरिचंदन विधायक बाबू सिंह ओडिशा सांबादिक यूनियन राज्य सभापति प्रसन्न महांती सहित भिन्न भिन्न गणमाध्यम प्रतिनिधि उपस्थित थे। संबलपुर इलाकानु पाणीपाग बाबदे आगतुरा सूचना देवार लगी सहर पाखर जुगीपाली थाने आज डॉपलर राडार खंजवार प्रक्रिया मूल होइछे कार्यक्रम थी राजस्व और विपर्य परिचालना मंत्री सुरेश पुजारी मुखिया कुनुआ भाव जोग देकर प्रक्रिया शुभारंभ कर डॉपलर राडार कार्यक्रम हेले 250 किलोमीटर परिधि भितर 15 जिलार पाणीपाग बाबदर टिकिनिकी सूचना मिली पार्बा इतार सहते हीराकुद जलभंडार जल परिचालना लगी भिल डॉपलर राडार काम देव बोलकर श्री पुजारी कहिछन्। अदिनिया बर्षाती होइथिबार नुकसानर हिसाब कराजिबा बोली राज्य राजस्व और विपर्य परिचालना मंत्री सुरेश पुजारी कहिछन्। गला काल तक राज्यर भिन्न भिन्न जगानो वर्षा लागी रहिथिला वर्षा लागी नुकसानर हिसाब नाइ कराजाइ पारे वर्षा छाल्ला उतरु नुकसानर हिसाब कराजिबा आर से हिसाबे चासी मानकु क्षति भरना दियाजिबा मंत्री विभूति जेनांकु इतार दायित्व दियाजाइछे बोली राजस्व मंत्री श्री पुजारी कहिछन्। नुकसान जांच करबार लागी सबु जिलापाल आर डीसी मानकु दायित्व दियाजाइछे बोलकरि मंत्री कहिछन्। मुख्यमंत्री शिक्षा पुरस्कार 2024-25 लागि 7 भिन्न भिन्न वर्गती आवेदन प्रक्रिया गला कालनु मूल होइछे आवेदन प्रक्रिया अब डिसेंबर 30 तारीख तक चलबा बोली विद्यालय और गणशिक्षा विभाग तरफ सूचना दिया जाइछे। जिला और ब्लॉक सहित शिक्षा प्रतिष्ठान शिक्षक अधिकारी और आंचलिक साधन केन्द्र संयोजक पुरस्कार लगे आवेदन करिपारबे msp.odisha.gov.in पोर्टाल थी मुख्यमंत्री शिक्षा पुरस्कार लगे आवेदन करिपारबे। आपण माने खबर सुनुछन आकाशवाणी संबलपुर केन्द्रनु भुवनेश्वर यूनिट 5 ठाने थिबार मुख्यमंत्री अभियोग शुणाणी प्रकोष्ठ नु आयबा काल हेबार के थिबा जन अभियोग शुणाणी बंद रहबा मुख्यमंत्री सरकारी कार्यसूची के नजर थी रखिकर इताके बंद रखा जाइछे बोली साधारण प्रशासन और साधारण अभियोग विभाग तरफ सूचना दिया जाइछे। ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ଯକ୍ଷ୍ମା ନିରାକରଣ ଅଭିଯାନ ଡିସେମ୍ବର 7 ତାରିଖରୁ ମୂଲ ହୋଇଛି। ଲୁକୁ ଯକ୍ଷ୍ମା ନିରାକରଣ ବାବଦେ ସଚେତନ କରବାର ଲାଗି ଗୋଟିଏ ସଚେତନତା ରଥ ଜିଲ୍ଲାର ଭିନ୍ ଭିନ୍ ଜାଗା ବୁଲୁଛେ। ଏତାର ସହିତ ଜିଲ୍ଲାର ତୃଣମୂଳ ସ୍ତରଥି ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିକି ଚିକିତ୍ସା କରବାର ଲାଗି ଆଶାକର୍ମୀ ଆର୍ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଲଗାଯାଇଛି। ଜିଲ୍ଲା ନାୟ ଆସ୍ତକ 4834 ଜଣଙ୍କୁ ପରୀକ୍ଷା କରାଯିବା ଋତୁରୁ ସେମାନଙ୍କ ଭିତରୁ 241 ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ କରାଯାଇକରି ସେମାନଙ୍କର ଚିକିତ୍ସା କରାଯାଉ। ଦେବଗଡ଼ ଜିଲ୍ଲାରେ ମୂଲ ହୋଇଥିବାର 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ବାବଦେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱମୋହନ ମିଶ୍ର କହିଛନ୍,
ଆମର ଏଇ ଯୋଉ ଟିବି ମୁକ୍ତ ଭାରତ ପାଇଁ 100 ଦିନିଆ କାର୍ଯ୍ୟକ୍ରମ ଚାଲିଛି, ସେଇଟା ଡିସେମ୍ବର 7 ତାରିଖରୁ ଆରମ୍ଭ ହୋଇଛି। ଏଥିରେ ପ୍ରଥମେ 4 ଦିନ ଆମେ ଗୋଟେ ସଚେତନତା ରଥ ବୁଲେଇଲୁ ଆମର ସବୁ ବ୍ଲକ ମାନଙ୍କରେ। 241 ଜଣ ଯୋଉ ସନ୍ଦିଗ୍ଧ ଟିବି ଆମେ ପାଇଥିଲୁ ତା ଦେହରୁ ସମସ୍ତଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ଏବଂ ତାଙ୍କ ସହିତ କଣ୍ଟାକ୍ଟରେ ଥିବା ଲୋକମାନଙ୍କୁ ମଧ୍ୟ ଟ୍ରିଟମେଣ୍ଟ ଦିଆଯାଇଛି। ଏହିଭଳି ଏକ କାମ ଯଦି ଆମେ 100 ଦିନ ଭିତରେ ଇଣ୍ଟେନ୍ସିଫାଏଡ୍ ଭାବରେ ଆମେ କରିବା ତାହେଲେ ଆମ ରାଜ୍ୟରୁ ଦେଶରୁ ଏବଂ ଆମ ଜିଲ୍ଲାରୁ ଟିବି ମୁକ୍ତ ହୋଇପାରିବ।
ଭୁବନେଶ୍ୱରର ଆଘର ବିଧାୟକ ବିଜୟ ମହାନ୍ତିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକେ ତାଙ୍କୁ 60 ବର୍ଷର ବୟସ ହୋଇଥିଲା। ଶ୍ରୀ ମହାନ୍ତି 2009 ଆର୍ 2014 ଦୁଇଥର ଲାଗି ଭୁବନେଶ୍ୱରର ମଧ୍ୟ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ମହାନ୍ତିଙ୍କର ବିୟୋଗଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍। ଝାରସୁଗୁଡ଼ା ଜିଲ୍ଲାର କୁଲାବିରାଠାରେ ଶହୀଦ କରୁଣାକର ସିଂ ନାୟକଙ୍କର 164 ନମ୍ବର ବଳିଦାନ ଦିବସ ହୋଇଯାଇଛି। ଇଉଧେ କୁଲାବିରାଠାରେ ଶହୀଦ କରୁଣାକରଙ୍କର ଗୋଟିଏ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ଅବିନାରାୟ ନାୟକ, ଆଦିବାସୀ ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ, କୁଲାବିରା ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂ ଯୋଗ ଦେଇକରି ପ୍ରତିମୂର୍ତ୍ତି ଉନ୍ମୋଚନ କରିକରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବୌଦ୍ଧ ଜିଲ୍ଲାର କ୍ଷୁଦ୍ର ଶସ୍ୟ ସଂଗ୍ରହ ଲାଗି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲା କୃଷି ବିଭାଗ ତରଫୁ ହୋଇଯାଇଛି। ମୁଗ, ବିରି, କୁଲୁଥ, ମଡ଼ିଆ, କପାବାଗିର କ୍ଷୁଦ୍ର ଶସ୍ୟର ଠିକ୍ ଦାମ୍ କେନ୍ତାକରି ଚାଷୀମାନେ ପାଇପାରିବେ ସେ ଉପରେ ବୈଠକଟି ଆଲୋଚନା ହୋଇଥିଲା। ବୈଠକଟି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଭିନ୍ ଭିନ୍ ଅଧିକାରୀମାନଙ୍କ ସାଙ୍ଗେ ଯୋଗ ଦେଇଥିଲେ। ସାରା ରାଜ୍ୟ ପାଣି ପଞ୍ଚାୟତ ପକ୍ଷ ଆଜିଠାନୁ ଆଇବା ମାସର 5 ତାରିଖ ତକ ପାଳନ ହେଉଛି। ଏହି ଅବସରରେ ରାଜ୍ୟ ଜଳସମ୍ପଦ ବିଭାଗ ତରଫୁ ରାଜ୍ୟର ଭିନ୍ ଭିନ୍ ଇଲାକାନ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ 73, ଢେଙ୍କାନାଳ ରାୟଗଡ଼ା, କେନ୍ଦ୍ରାପଡ଼ା ଜିଲ୍ଲାନୋଭିଲ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଯାଇଛି। ଖଡ଼ିଆଲ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଲିତ ହୋଇଯାଇଛି। ଇତି ମୁଖିଆ କୁନୁଆ ହିସାବରେ ସେନର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ପାଣିର ଠିକ୍ ଭାଗବଣ୍ଟା ସାଙ୍ଗେ 70 ପାଣି ପଞ୍ଚାୟତକେ ସିଧାସଳଖ ସହାୟତା ରାଶି ଦେବା ଲାଗି ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମଟି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏଣୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟ 39,384 ପାଣି ପଞ୍ଚାୟତ ଏଛେନ୍ କାମ କରୁଛେ। ସେନ୍ତା ବଡ଼ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଗଠନ କରାଯାଇଛି। ମହିଳାମାନଙ୍କୁ ଏହି ପାଣି ପଞ୍ଚାୟତଥି ସାମିଲ କରାଯିବାର ସହିତ ସମାନ ଅଧିକାର ଦିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ତରଫୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ 29 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆର୍ ଦୁନିଆ ସାରା ଲୋକର ସାଙ୍ଗେ ଭାବ ବିନିମୟ କରିବେ। ଏଟା ପ୍ରଧାନମନ୍ତ୍ରୀଙ୍କର 117 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଆର ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ସିଧା ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ମନ୍ କି ବାତ୍ର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତର ଆଞ୍ଚଳିକ ଭାଷାଥି ଏତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେରଘାଏ ପ୍ରସାରଣ କରାଯିବା। ପାଣିପାଗ ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଜାଗାରୁ ବର୍ଷା ହୋଇଯାଇଛି, ହେଲେ ଆଜିଠାରୁ ବର୍ଷା କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ବର୍ଷା ପ୍ରଭାବଟି ରାତିର ସବୁନୁ କମ୍ ତାପମାତ୍ରା 2-4 ଡିଗ୍ରୀ ତକ କମ୍ବା ବୋଲି ସୂଚନା ମିଳିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଆର୍ କୋରାପୁଟ ଜିଲ୍ଲାରୁ ବହଲିଆ କୁହୁଡ଼ି ହେବ ବୋଲିକରି ବିଭାଗ ତରଫୁ ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ କାଲ 71,000 ଅଧିକା ଯୁଆନ ପିଲା ଟୁକେଲକୁ ବାଣ୍ଟିବେ ନିଯୁକ୍ତି ପତ୍ର। ଝାରସୁଗୁଡ଼ାନୁ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ବନାବାର ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ପାଣିପାଗ କେନ୍ଦ୍ରଠାରେ ଉପ ଡପ୍ଲର ରାଡାର ବସାବାର ପ୍ରକ୍ରିୟାର ଶୁଭାରମ୍ଭ କଲେ ରାଜସ୍ୱ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଇ ଆବାକାଲ ରହିବା ବନ୍ଦ। ଆଉ ଲଘୁଚାପ ବଲେ ରାଜ୍ୟ କେତେଟା ଜିଲ୍ଲାରୁ ରାଗି ରହିଛି ବର୍ଷା। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।